ହ୍ୟାଲୋ, ମୋ ନାଁ ସବିତା ପରିଡ଼ା, ମୁଁ ଉପର ସାହିରୁ କହୁଛି, 9 ନମ୍ବର ୱାର୍ଡରୁ। ଆଉ ଆମ 9 ନମ୍ବର ୱାର୍ଡର ଉପର ସାହି, 9 ନମ୍ବର ୱାର୍ଡର ରଙ୍ଗମାଟିଆ ଉପର ସାହି, ଆଉ ଡ୍ରେନ୍ଟା ପୁରା ବହୁତ ଅପରିଷ୍କାର ହେଉଛି। ଡ୍ରେନ୍ରେ ସ୍ଲାପ୍ଲାପ୍ ନାହିଁ, ଡ୍ରେନ୍ ସଫା ବି ହେଉନି, ଆଉ ସେ ବର୍ଷକରେ ଥରେ ସଫା ହେଉଛି। ଯେହେତୁ ବର୍ଷା ଦିନ ଅଳିଆ ଆବର୍ଜନା ଜମା ହେଇକି ରହୁଛି, ସିଏ ପୁରା ମାଛି ମାଛି ହେଉଛି, ମଶା ବି ବହୁତ ହେଉଛି, ବହୁତ ଆମର ଯୋଉ ଇଏ ଡେଙ୍ଗୁ ଫେଙ୍ଗୁ ବି ଜ୍ୱରରେ ବି ପଡୁଛନ୍ତି। ସେଇଟା ତୁରନ୍ତ ସଫା କରନ୍ତୁ।